ఆకాశవాణి ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ହର୍ ଘର୍ ତିରଙ୍ଗା ଅଭିଯାନ। କୋଲକାତାରେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଜାରି। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଭିଡ଼ିଓ ପ୍ରଦର୍ଶନ ସମୟରେ ସମୟ ଦର୍ଶାଇବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ। ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ନିମନ୍ତେ 1,00,000 ମାଛଧରା ସାମୁଦ୍ରିକ ଜାହାଜରେ ଲାଗିବ ଟ୍ରାନ୍ସପଣ୍ଡର ଏବଂ ନିଯୁକ୍ତି ପାଇବାର ମାତ୍ର 11 ଦିନ ପରେ ନିଜ ପଦବୀରୁ ଇସ୍ତଫା ଦେଲେ ଇରାନ ଉପରାଷ୍ଟ୍ରପତି। ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଗତ 9 ତାରିଖରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହିତ ନିଜ ଘରେ ଜାତୀୟ ପତାକା ଉଡ଼ାଇବା ସହ ଅନ୍ୟମାନଙ୍କୁ ଜାତୀୟ ପତାକା ମଧ୍ୟ ବଣ୍ଟନ କରୁଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ସକାଳେ ହର୍ ଘର୍ ତିରଙ୍ଗା ଅଭିଯାନ ଅନ୍ତର୍ଗତ ଏକ ବାଇକ୍ ର୍ୟାଲିକୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ରାମମୋହନ ନାଇଡୁ କିଞ୍ଜାରପୁ, କିରଣ ରିଜିଜୁ ଏବଂ ମନସୁଖ ମାଣ୍ଡବ୍ୟ ଉପସ୍ଥିତ ଥିଲେ। ଏହି ବାଇକ୍ ର୍ୟାଲି ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଶେଷ ହୋଇଥିଲା। ଏଥିନିମନ୍ତେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ କହିଛନ୍ତି, ଅମୃତ ମହୋତ୍ସବର ଅଂଶସ୍ୱରୂପ ହର୍ ଘର୍ ତିରଙ୍ଗା ଅଭିଯାନର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ପ୍ରତ୍ୟେକଟି ଘରେ ଜାତୀୟ ପତାକା ଉତ୍ତୋଳନ କରିବା। ସେ କହିଛନ୍ତି, ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି, ଯେଉଁଥିରେ କୋଟି କୋଟି ନାଗରିକ ସେମାନଙ୍କ ଘରେ ଜାତୀୟ ପତାକା ଗର୍ବ ଓ ଗୌରବର ସହ ଉଡ଼ାଉଛନ୍ତି। ସେ କହିଛନ୍ତି, ହର୍ ଘର୍ ତିରଙ୍ଗା ଅଭିଯାନ ଦେଶର ସ୍ୱତନ୍ତ୍ରତା, ଗୌରବ ଏବଂ ବିକଶିତ ଭାରତ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍ତି, ତିରଙ୍ଗା ଆମ ଦେଶର ଗର୍ବ, ଯାହା ସମସ୍ତ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଏହି କ୍ରମରେ ନାଗପୁର ନଗର ନିଗମର ଗତ 9 ତାରିଖରୁ ହର୍ ଘର୍ ତିରଙ୍ଗା ଅଭିଯାନ ପାଳନ କରୁଛି। ଆଜି ଏହି ଅବସରରେ ତିରଙ୍ଗା ମାରାଥନ ଆୟୋଜିତ ହୋଇଥିଲା। ବହୁ ସଂଖ୍ୟାରେ ଲୋକମାନେ ଏହି ମାରାଥନରେ ଭାଗ ନେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନାଗପୁର ନଗର ନିଗମର ସହାୟକ ଆୟୁକ୍ତ ପ୍ରକାଶ ବରାଡେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାର ଶୁଭାରମ୍ଭ କରିବେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଯାତ୍ରାରେ ସାମିଲ ହେବେ। କୋଲକାତାର ଆର୍ଜି ମେଡିକାଲ କଲେଜ ଓ ହସ୍କିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି ଝାଡ଼ଖଣ୍ଡରେ ଡାକ୍ତରମାନେ ଧର୍ମଘଟ କରିଛନ୍ତି। ଏଥିରେ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ରାଞ୍ଚିର ଜୁନିୟର ଡାକ୍ତରମାନେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟରେ ବସିଛନ୍ତି। ଜରୁରୀକାଳୀନ ରୋଗୀ ସେବାକୁ ବାଦ୍ ଦେଲେ ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ଆନ୍ଦୋଳନକାରୀ ଡାକ୍ତରମାନେ ଘଟଣାର ସିବିଆଇ ତଦନ୍ତ ଏବଂ କାର୍ଯ୍ୟସ୍ଥଳୀରେ ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା ଲାଗି ଦାବି କରୁଛନ୍ତି। ଜୁନିୟର ଡାକ୍ତର ସଂଘ ପକ୍ଷରୁ ସଂଘର ଅଧ୍ୟକ୍ଷ ଅଙ୍କିତ କୁମାର କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଓ ସେମାନଙ୍କ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଅନ୍ୟପକ୍ଷରେ ଭାରତୀୟ ମେଡିକାଲ ସଂଘର ସଚିବ ପ୍ରଦୀପ କୁମାର ସିଂ କହିଛନ୍ତି, ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜୁନିୟର ଡାକ୍ତରଙ୍କ ସହିତ ଅନ୍ୟମାନେ ମଧ୍ୟ ଧର୍ମଘଟରେ ସାମିଲ ହେବେ। ମହାରାଷ୍ଟ୍ରରେ ମଧ୍ୟ ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ରେସିଡେଣ୍ଟ ଡାକ୍ତରମାନେ ଧର୍ମଘଟରେ ସାମିଲ ହୋଇଛନ୍ତି। କୋଲକାତାରେ ଘଟିଥିବା ଘଟଣା ପରେ ରେସିଡେଣ୍ଟ ଡାକ୍ତର ମହାସଂଘର ଡାକରରେ ଦେଶର ପ୍ରମୁଖ ହସ୍କିଟାଲଗୁଡ଼ିକର ଡାକ୍ତରମାନେ ଧର୍ମଘଟରେ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ କେତେକ କ୍ଷେତ୍ରରେ ଅନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଶିକ୍ଷକଙ୍କ ଦ୍ୱାରା ରୋଗୀ ସେବା ଯୋଗାଇ ଦିଆଯାଉଥିବା ବେଳେ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଛି। ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଅନେକ ସମୟରେ ପୁରୁଣା ଦିନର ପ୍ରାକୃତିକ ବିପର୍ଯ୍ୟୟର ଭିଡ଼ିଓ ପ୍ରସାରଣ କରିବା ଫଳରେ ସାଧାରଣରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୂର କରିବା ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏଣିକି ସେମାନେ ଦେଖାଉଥିବା ଭିଡ଼ିଓଗୁଡ଼ିକରେ ଟାଇମ୍ ଷ୍ଟାମ୍ପ ରହିବ, ଅର୍ଥାତ୍ ଭିଡ଼ିଓଟି ଯେଉଁ ଦିନ ଓ ସମୟରେ ରେକର୍ଡ କରାଯାଇଥିବ ସେହି ତାରିଖ ଓ ସମୟ ଭିଡ଼ିଓରେ ପ୍ରଦର୍ଶିତ ହେବ। ନିର୍ଦ୍ଦେଶାବଳୀରେ ମନ୍ତ୍ରଣାଳୟ କହିଛି, କୌଣସି ପ୍ରକାର ବିପର୍ଯ୍ୟୟ କିମ୍ବା ପ୍ରାକୃତିକ ଘଟଣା ଘଟିବା କ୍ଷେତ୍ରରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ କ୍ରମାଗତ ଭାବେ ଭିଡ଼ିଓ ଦେଖାଉଛନ୍ତି, ତେବେ ସେହି ଭିଡ଼ିଓଗୁଡ଼ିକୁ ପୁନର୍ବାର ପ୍ରଦର୍ଶନ କରିବା ଫଳରେ ଲୋକମାନଙ୍କ ମନରେ ଅଯଥାରେ ଦ୍ୱନ୍ଦ୍ୱ ଓ ଭୟ ସୃଷ୍ଟି ହେଉଛି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ମନ୍ତ୍ରଣାଳୟ କହିଛି।
ତିରଙ୍ଗା ଅଭିଯାନ ତିରଙ୍ଗୀ କି ଶାନ୍ ମେ एक यूनिक फेस्टिवल बन चुका है।
आउ पुणी थरी देश हर घर तिरंगा अभियान जरिए स्वाधीनता उत्सव को आनंद उल्लास सह पालन करने को जाऊँ तेणु आसतु आम समस्त उत्साह और हर्षोल्लास अगस्त 9 15 तारीख पर्यंत हर घर तिरंगा अभियान में सामिल हो अभियान में होगा तिरंगा यात्रा मेला रैली और माराथन भाई कार्यक्रम अंशग्रहण करवा आपण घर तिरंगा उत्तोलन करंतु एवं हर घर तिरंगा .com रे आपण का सेल्फी अपलोड करंतु।
मत्स्यजीवी मानक व्यवसाय एवं सेमानक सुरक्षा को ध्यान में रखी सरकार पक्षर् 1,00,000 माछधरा सामुद्रिक जहाजे ट्रांसपोंडर लगाजिव नुआदिल्लीठारे आयोजित एक कार्यक्रम में मत्स्यपालन मंत्री राजीव रंजन सिंह कहते जदि कौणसी मत्स्यजीवी निर्धारित सामुद्रिक सीमा अतिक्रम करजाती क्षेत्र में ट्रांसपोंडर सतर्क कराइब से कहते देशर अर्थव्यवस्था मत्स्य क्षेत्र गुरुत्वपूर्ण अवदान रही भारत माछ सहित वर्षक 60,000 कोटी टंकार सामुद्रिक उत्पाद रप्तानी कर देशरे प्राय 3 कोटी अधिक मत्स्यजीवी एही व्यवसाय सहित जड़ित अछन्ति। ईरान उपराष्ट्रपति मोहम्मद जवाद जारिफ निजुक्ति पाइबार मात्र 11 दिन परे निज पदवीरू इस्तफा देछन्ति। सामाजिक गणमाध्यम जरिया श्री जारिफ सूचना देछन्ति ईरान नुआ सरकार मंत्रिमंडल सदस्य चयन निमन्ते गठित कमिटी मुख्य भाव कार्य करने से असंतुष्ट अछन्ति। से कहते नुआ मंत्रिमंडल को मनोनीत हो 19 जन सदस्य मध्य 7 जन को से पसंद करते श्री जरीफ कहते ईरान राष्ट्रपति प्रति कौन असूया भाव ना कि उपराष्ट्रपति भाव से कार्य संतुष्ट नुहति। बांग्लादेश वैदेशिक व्यापार परामर्शदाता मोहम्मद तौहीद हुसैन कहते दिल्ली में शेख हसीना जतेदिन रही उभय देश मध्य द्विपक्षीय संपर्क उपणसी नकारात्मक प्रभाव पड़ना से कहते द्विपक्षीय संपर्क उभय देशर हित आधारित बांग्लादेश अवस्थापित भारतीय उच्चायुक्त प्रणय वर्मा सहित श्री हुसैन आलोचना काल बांग्लादेश सरकार सब् समय भारत सह सुसंपर्क रखा निमन्ते उद्यम जारी रखे। आकांक्षी स्थानीय खेला क्रिकेट हिरो खेल सुजोग देवा जातीय प्रसार भारती सहित बिग क्रिकेट लीग बीसीएल टी20 टूर्णामेंट आयोजन चुक्ति स्वाक्षर कर बीसीएल उद्घाटनी संस्करण आसंता सेप्टेम्बर मासरे लखनऊ ठारे अनुष्ठित हेबो। बीसीएल को सारा देश में डीडी स्पोर्ट्स चैनल रे सीधा प्रसारण करा जिवो एवं प्रसार भारती मध्यम एहार नेटवर्क रे एही लीग रो प्रचार करिवो। बिग क्रिकेट लीग रो प्रथम सीजन 30 अधिक देश रे प्रचार हेबो। लीग रो कमिशनर तथा भारतीय क्रिकेट दल रो पूर्वतन अधिनायक दिलीप भेंसरकर नेतृत्व में पूर्वतन क्रिकेटर को नहीं एक परिषद लीग रो तदारख करिवो। भारत ऑस्ट्रेलिया मध्यरे षष्ठ सामुद्रिक सुरक्षा वार्तालाप आज कानबेरा रे होईछि। दुई देश मध्यरे सम्मिलित अभिवृद्धि एवं विश्व कल्याण पई अनुकूल एक निरापद एवं सुरक्षित सामुद्रिक परिवेश बजाय रखिबा सकासे उभय पक्ष आलोचना करथिले। भारत प्रशांत महासागर क्षेत्र में सामुद्रिक सुरक्षा परिवेश सामुद्रिक क्षेत्र सचेतनता मानविक सहायता एवं विपर्यय प्रशमन समन्वय समेत पारस्परिक स्वार्थर विभिन्न दिग उपरे मत विनिमय होईथिला। वैदेशिक सचिव विक्रम मिस्त्री दुईदिनिया नेपाल गस्तरे जाई सेठारे वैदेशिक सचिव सेवा लोमसालक सह साक्षात आलोचना करिसंति। भारत और नेपाल मध्यरे बहुमुखी सहयोगर विभिन्न दिग उपरे सेमाने आलोचना करिथिले। दुई वैदेशिक सचिव विभिन्न द्विपाक्षिक पदक्षेप एवं उन्नयनमूलक प्रकल्पर अग्रगतिर मध्य समीक्षा करिथिले। संवाद शेष पूर्वरु मुख्य संवाद पुनि थरे देशर विभिन्न स्थानरे पालित होउछि हर घर तिरंगा अभियान कोलकातारे प्रशिक्षार्थी डाक्तरंक दुष्कर्म ओ हत्या घटना को विरोध करी जूनियर डाक्तरमानक आंदोलन जारी प्राकृतिक विपर्यय संपर्कित भिडियो प्रदर्शन समय रे समय दर्शाइबा पई केन्द्र सूचना और प्रसारण मंत्रालयर निर्देश मत्स्यजीवी मानक सुरक्षा निमन्ते 1,00,000 माछधरा सामुद्रिक जहाजरे लागिबो ट्रांसपोंडर एवं निजुक्ति पाइबार मात्र 11 दिन परे निज पदवीरू इस्तफा देले ईरान उपराष्ट्रपति। संवाद शेष हला अधिक संवाद पई आपण माने newsonair.gov.in वेबसाइट एवं newsonair एप रे लगन करि परिबे।